ଡକ୍ଟର ହରେକୃଷ୍ଣ ମହତାବଙ୍କ ଗାଁ ମଜଲିସ୍ରୁ ତିନି ଅଧ୍ୟାୟ, ଏହାର ପ୍ରଥମ ଅଧ୍ୟାୟ। ସୂଚନାଯୋଗ୍ୟ, ଦୈନିକ ପ୍ରଜାତନ୍ତ୍ରର ପୃଷ୍ଠାରେ ଡକ୍ଟର ମହତାବ ଗାଁ ମଜଲିସ୍ ଶିରୋନାମାରେ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ। ଗାଁ ମଜଲିସ୍ ସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି, ରାଜନୈତିକ ହେଉ, ଅର୍ଥନୈତିକ ହେଉ ବା ଯେକୌଣସି ବିଷୟରେ ହେଉ, ସବୁ ଆଲୋଚନାରେ ସାଧାରଣ ଲୋକେ ଅଂଶଗ୍ରହଣ କରନ୍ତୁ, ସେହି ଉଦ୍ଦେଶ୍ୟରେ ଗାଁ ମଜଲିସ୍ର ସୃଷ୍ଟି ହୋଇଥିଲା। ଆସନ୍ତୁ ତେବେ ଶୁଣିବା ଗାଁ ମଜଲିସ୍ରୁ ତିନି ଅଧ୍ୟାୟ, ଏହାର ପ୍ରଥମ ଅଧ୍ୟାୟ। ଏହି ଅଧ୍ୟାୟର ରଚନାକାଳ 1971 ଅକ୍ଟୋବର ମାସ 8 ତାରିଖ ଶୁକ୍ରବାର। ଶିରୋନାମା ହେଲା ଇଞ୍ଜିନ୍ ଓ ତେଲ। ଯେକୌଣସି ଗାଡ଼ି ଚଳାଇବା ପାଇଁ କୁଣ୍ଡା ପାଣିଠାରୁ ଆରମ୍ଭ କରି ସଫେଦ ପେଟ୍ରୋଲ ପର୍ଯ୍ୟନ୍ତ ମାଲ ମସଲା ଆବଶ୍ୟକ। ବଳଦ ଗାଡ଼ି ପାଇଁ ବଳଦକୁ କୁଣ୍ଡା ପାଣି ଦେବାକୁ ହେବ। ରେଳ ଇଞ୍ଜିନ୍ ପାଇଁ କୋଇଲା ପାଣି ବା ଡିଜେଲ ତେଲ ଆବଶ୍ୟକ। ମଟର ଗାଡ଼ି ପାଇଁ ସେହିପରି ଡିଜେଲ ବା ପେଟ୍ରୋଲ ଆବଶ୍ୟକ। ଠିକ୍ ସେହିପରି ଯେକୌଣସି କାର୍ଯ୍ୟ ପାଇଁ ଅର୍ଥ ଆବଶ୍ୟକ। ପୂଜା ସରିଯାଇଛି, କ୍ରମେ ପ୍ରତିବର୍ଷ ମୂର୍ତ୍ତି ସଂଖ୍ୟା ବଢ଼ି ବଢ଼ି ଚାଲିଛି, ତଦନୁସାରେ ବେଶୀ ବେଶୀ ଅର୍ଥ ଆବଶ୍ୟକ ହେଉଛି। ସେହିପରି ରାଜନୀତି କ୍ଷେତ୍ରରେ ଦଳ ଚଳାଇବା ପାଇଁ ଅର୍ଥ ଆବଶ୍ୟକ। ଏ ବିଷୟଟି ଏଠାରେ ଆଲୋଚନା କରାଯାଉ। ଗାନ୍ଧିଜୀଙ୍କର ଜୀବନୀ ଲେଖକ ଲୁଇ ଫିସର ଲେଖିଛନ୍ତି ଯେ ଗାନ୍ଧିଜୀଙ୍କ ସହିତ ଏକ ସପ୍ତାହ ଥିବା ସମୟରେ ଏହି ବିଷୟଟି ତାଙ୍କଠାରୁ ଅନୁସନ୍ଧାନ କରି ବୁଝିଥିଲେ। ଗାନ୍ଧିଜୀ ଦୁଃଖର ସହିତ କହିଥିଲେ, ଏକ ସମୟରେ ଚାରି ଅଣା କରି ମେମ୍ବରମାନଙ୍କଠାରୁ ଅର୍ଥ ସଂଗ୍ରହ କରି କଂଗ୍ରେସ ଚଳାଇବାର ଯେଉଁ ଚେଷ୍ଟା ହୋଇଥିଲା ତାହା ବ୍ୟର୍ଥ ହେଲା। ଶେଷରେ କଂଗ୍ରେସ ଧନୀମାନଙ୍କର ଚାନ୍ଦାରେ ଚାଲିଛି। ଏହା ଦୁର୍ଭାଗ୍ୟର ବିଷୟ ବୋଲି ଗାନ୍ଧିଜୀ କହି ଆଶ୍ୱାସନା ଦେଉଥିଲେ। ଧନୀମାନେ ଧନ ଦେଲେ ମଧ୍ୟ କଂଗ୍ରେସର ସ୍ୱାଧୀନତା ଆନ୍ଦୋଳନରେ ସେମାନେ ବାଧକ ହେଉନାହାନ୍ତି। ଗାନ୍ଧିଜୀ ମହାତ୍ମା ଥିଲେ, ତାଙ୍କ ବ୍ୟକ୍ତିତ୍ୱ ଧନ ଦ୍ୱାରା ପ୍ରଭାବିତ ହେଉନଥିଲା। ବିଶେଷତଃ ସ୍ୱାଧୀନତା କାର୍ଯ୍ୟକ୍ରମ ପ୍ରତି ଧନୀମାନଙ୍କର ମଧ୍ୟ ଆଗ୍ରହ ଥିଲା, କିନ୍ତୁ ସ୍ୱାଧୀନତା ପରେ ଯେତେବେଳେ ଅର୍ଥନୈତିକ କାର୍ଯ୍ୟକ୍ରମ ରାଜନୈତିକ ଦଳମାନେ ହାତକୁ ନେଇଛନ୍ତି ଓ ଗାନ୍ଧିଜୀଙ୍କ ପରି ବ୍ୟକ୍ତିତ୍ୱ ନାହାନ୍ତି, ସେତେବେଳେ ଧନ ଯେ ଦଳ ଉପରେ ପ୍ରଭାବ ପକାଇବ ଏଥିରେ ବିସ୍ମିତ ହେବାର କିଛି ନାହିଁ। ବିଶେଷତଃ ଯେଉଁ ଦଳ ଶାସନ ସହିତ ସମ୍ପୃକ୍ତ ହେଲା, ସେ ଦଳ ଶାସନ ଜରିଆରେ ଅର୍ଥ ସଂଗ୍ରହ କରିବା ଗୋଟିଏ ସାଧାରଣ ବ୍ୟାପାର ହୋଇଗଲାଣି। ପୁଣି ଗଣତାନ୍ତ୍ରିକ ପରମ୍ପରା ଭାରତରେ ସେପରି ଦୃଢ଼ ହୋଇନଥିବାରୁ ଓ ଭାରତର ସାଧାରଣ ଦାରିଦ୍ର୍ୟ ହେତୁରୁ ଦଳ ପାଇଁ ଅର୍ଥ ସଂଗ୍ରହ କରି ନିଜ ପାଇଁ ଅର୍ଥ ସଂଗ୍ରହ ମଧ୍ୟ ଯୋଗ ହୋଇଯାଉଛି। ଏହି ଅବସ୍ଥା ଏପରି ଉତ୍କଟ ହୋଇଛି ଯେ ଯେଉଁଥିରେ ପ୍ରଚଳିତ ଗଣତନ୍ତ୍ର ଚାଲିପାରିବ କି ନାହିଁ, ଚାଲିଲେ ସେଥିରେ ସାଧାରଣ ଓ ଜନତାର ସମସ୍ୟାମାନଙ୍କର ସମାଧାନ ହୋଇପାରିବ କି ନାହିଁ ସନ୍ଦେହର ବିଷୟ ହେଲାଣି। ନିର୍ବାଚନରେ କ୍ରମେ ଯେତେ ଖର୍ଚ୍ଚ ବଢ଼ି ବଢ଼ି ଯାଉଛି ସେଥିରେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ଲୋକେ ପ୍ରାର୍ଥୀ ହେବା ପାଇଁ ମନ କରିବେ ନାହିଁ। ମନ କଲେ ସେ ଆଶା କରିବ ଦଳ ପକ୍ଷରୁ ସାହାଯ୍ୟ ମିଳୁ। ଦଳ ବା କେଉଁଠୁ ଅର୍ଥ ସଂଗ୍ରହ କରିବ, ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରି ନିର୍ବାଚିତ ହୋଇ ଶାସନର ଅଧିକାରୀ ହେଲେ ଶାସନ ପରିଚାଳନା ସୁରୁଖୁରୁରେ କେବେ ହୋଇପାରିବ ନାହିଁ। ଆଜି ଯେ କେତେକ ଦଳ ଭିତରେ କନ୍ଦଳ ଚାଲିଛି ତାହାର ମୂଳ କାରଣ ହେଉଛି ଅର୍ଥ, ଏଥିରେ ସନ୍ଦେହ ନାହିଁ। କଥା ସହିତ କାର୍ଯ୍ୟର ସମ୍ପର୍କ ଅଛି କି ନାହିଁ ବିଚାର କରିବାର ପରମ୍ପରା ଭାରତରେ ନାହିଁ। ବଡ଼ ବଡ଼ କଥା ସାଙ୍ଗରେ ଛୋଟ ଛୋଟ କାମ, ଏହି ହେଉଛି ଭାରତର ବହୁକାଳ ପରାଧୀନତା ଫଳର ପରିଣାମ। ଏଣେ ନିଶା ନିବାରଣ ପାଇଁ ସ୍ୱର ଉଠାଉଥିବା ବ୍ୟକ୍ତି ଚୋରା ମଦ କାରବାର କରୁଥିବା ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିବାରେ ଲାଗିଛନ୍ତି। ସମାଜବାଦର ସ୍ୱର ଉଠା ହେଉଛି, ଅର୍ଥାତ୍ ଧନିକମାନଙ୍କଠାରୁ ଅର୍ଥ ସଂଗ୍ରହ କରିବାରେ ତିଳେ କୁଣ୍ଠାବୋଧ ହେଉନାହିଁ। ପ୍ରତିକ୍ରିୟାଶୀଳ ଶାସନ ବା ଗୋଷ୍ଠୀ ବିରୁଦ୍ଧରେ ସ୍ୱର ଓ ଆନ୍ଦୋଳନ ଚାଲିଛି, ତେଣେ ସେହି ସୂତ୍ରରୁ ଅର୍ଥ ସଂଗ୍ରହ ଏସବୁ ଏପରି ଏକ ସଙ୍ଗରେ ଚାଲିଛି ଯେଉଁଥିରେ କୌଣସି କାର୍ଯ୍ୟରେ କାହାରି ନିଷ୍ଠା ଅଛି କି ନାହିଁ ସେ ବିଷୟରେ ସନ୍ଦେହ ଜାତ ହେଲାଣି। ପ୍ରତିକାର, ଯେଉଁଠି ସାଧାରଣ ନିର୍ବାଚନ ପ୍ରଥାନୁସାରେ ଗଣତନ୍ତ୍ର ଚାଲିଛି ସେଠି କାଳକ୍ରମେ ବିଭିନ୍ନ ଦଳ ବିଭିନ୍ନ ସ୍ୱାର୍ଥର ପ୍ରତିନିଧିତ୍ୱ ପ୍ରକାଶ୍ୟ ଭାବରେ କରୁଛନ୍ତି। ଶିଳ୍ପ ଓ ବାଣିଜ୍ୟର ସ୍ୱାର୍ଥ ମଧ୍ୟ ସୁସଙ୍ଗଠିତ ସୁସଙ୍ଗଠିତ ଶିଳ୍ପ ଓ ବାଣିଜ୍ୟ ସଂସ୍ଥାମାନଙ୍କ ଦ୍ୱାରା ପ୍ରକାଶ୍ୟ ଭାବରେ ରାଜନୈତିକ ଦଳ ସମର୍ଥିତ ହେଉଛନ୍ତି ଓ ଶାସନକୁ ଆସିଗଲେ ଯେଉଁ ଦଳ ଯେଉଁ ସ୍ୱାର୍ଥର ପ୍ରତିନିଧି ସେ ଦଳ ସେହି ସ୍ୱାର୍ଥକୁ ଶାସନରେ ସାହାଯ୍ୟ କରନ୍ତି। ଏଥିରେ ସବୁ କଥା ପ୍ରକାଶ୍ୟ, କିଛି ଗୋପନୀୟ ନାହିଁ କି ସଙ୍କୋଚର ବିଷୟ ନାହିଁ। ବିଲାତରେ ଲେବର ପାର୍ଟି ଶ୍ରମଜୀବୀଙ୍କ ସ୍ୱାର୍ଥକୁ ଜଗେ, କଞ୍ଜରଭେଟିଭ ପାର୍ଟି ଶିଳ୍ପପତିଙ୍କ ସ୍ୱାର୍ଥକୁ ଜଗନ୍ତି। ଆମେରିକାରେ ସେହିପରି ଦୁଇଟି ଦଳ ଦୁଇଟି ସୁସଂଗଠିତ ସ୍ୱାର୍ଥର ପ୍ରତିନିଧି। ଭାରତରେ ଏକ ସମୟରେ କଂଗ୍ରେସ ଦଳ ବିଦେଶୀ ଶିଳ୍ପ ସ୍ୱାର୍ଥ ବିରୁଦ୍ଧରେ ଭାରତୀୟ ଶିଳ୍ପ ସ୍ୱାର୍ଥର ପ୍ରତିନିଧିତ୍ୱ କରୁଥିଲେ। ତତ୍କାଳୀନ ପାର୍ଲାମେଣ୍ଟରେ କଂଗ୍ରେସ ଦଳର ନେତା ମୋତିଲାଲ ନେହେରୁ ଟାଟା କମ୍ପାନୀରୁ 1,00,000 ଟଙ୍କା ଚାନ୍ଦା ସଂଗ୍ରହ କରି ଷ୍ଟିଲ୍ ପ୍ରୋଟେକ୍ସନ୍ ପାଇଁ ଲଢ଼ିଥିଲେ ଓ ଏହା ପ୍ରକାଶ୍ୟ ଭାବରେ ପାର୍ଲାମେଣ୍ଟରେ ବ୍ୟକ୍ତ କରିଥିଲେ। ପାର୍ଟି ଫଣ୍ଡ ଏହିପରି ସାଧାରଣ ଅବସ୍ଥାରେ ସଂଗ୍ରହ କରାଯାଏ, କିନ୍ତୁ ଆଜି ଭାରତରେ ସମାଜବାଦ ନୀତି କଂଗ୍ରେସ ଓ ଅନ୍ୟାନ୍ୟ ଅନେକ ଦଳ ଦ୍ୱାରା ଗୃହୀତ ହୋଇଛି। ଏଥିରେ ଶିଳ୍ପ ବାଣିଜ୍ୟ ସ୍ୱାର୍ଥର ପ୍ରତିନିଧିତ୍ୱ କରିବା ସମ୍ଭବ ନୁହେଁ। ଏଣୁ ସାଧାରଣ ଚାଷୀ ମୂଲିଆଠାରୁ ଅର୍ଥ ସଂଗ୍ରହ କଲେ ହୁଅନ୍ତା। ଏମାନଙ୍କଠାରୁ ଅର୍ଥ ସଂଗ୍ରହ କରିବାକୁ ହେଲେ ବହୁ ପରିଶ୍ରମ ଆବଶ୍ୟକ ଓ ଖର୍ଚ୍ଚ ମଧ୍ୟ କମ୍ କରିବାକୁ ହେବ। ଚାଷୀ ମୂଲିଆଙ୍କଠାରୁ ଅର୍ଥ ସଂଗ୍ରହ କରି ମେଲା ଖର୍ଚ୍ଚ କରିହେବ ନାହିଁ। ପରିଶ୍ରମ ଓ ଅଳ୍ପରେ କାମ ତୁଲାଇବାର ଅଭ୍ୟାସ ଓ ଶୃଙ୍ଖଳା ନ ରହିଲେ କଂଗ୍ରେସ ପରି ଅନୁଷ୍ଠାନ ନିଷ୍ଠାପର ଅବସ୍ଥାରେ ରହିପାରିବ ନାହିଁ। ଅଳ୍ପ ପରିଶ୍ରମରେ ଅଳ୍ପ ଲୋକଙ୍କଠାରୁ ବିପୁଳ ଅର୍ଥ ସଂଗ୍ରହ କରି ମେଲା ଖର୍ଚ୍ଚ କରିବାକୁ ଯାଇ କଂଗ୍ରେସ ଓ ଅନ୍ୟ ବାମପନ୍ଥୀ ଅନେକ ଦଳ ଅଡ଼ୁଆରେ ପଡ଼ୁଛନ୍ତି। ପ୍ରଗତିବାଦୀ ଦଳମାନଙ୍କ ସହିତ ପ୍ରତିକ୍ରିୟାଶୀଳ ଦଳମାନଙ୍କର ଯେଉଁ ସଂଘର୍ଷ ହେଉଛି, ସେଥିରେ ଏକ ପକ୍ଷରେ ନିଷ୍ଠା ଓ ପରିଶ୍ରମ ଏବଂ ଅନ୍ୟ ପକ୍ଷରେ ଅର୍ଥବଳ, ଏହିପରି ହେଲେ ପ୍ରଗତିବାଦର ଜୟ ହେବ, ଅନ୍ୟଥା ନୁହେଁ। ଇଞ୍ଜିନ୍କୁ ଏହିପରି କରିବାକୁ ହେବ ଯେଉଁଥିରେ ଅଳ୍ପ ତେଲରେ ଏହା ଦ୍ରୁତ ଗତିରେ ଚାଲିବ। ଇଞ୍ଜିନ୍ ଯଦି ବେଶୀ ତେଲ ଖାଇବ ତେବେ ସେ ଇଞ୍ଜିନ୍ରେ ପ୍ରଗତି ସାଧିତ ହୋଇପାରିବ ନାହିଁ। ଶ୍ରୋତାବନ୍ଧୁ, ଏଇଠି ରଖୁଛୁ ଗାଁ ମଜଲିସ୍ର ପ୍ରଥମ ଅଧ୍ୟାୟ।